श्री श्री गौरताय श्री कृष्ण बलराम श्री श्री जगन्नाथ बंधु सुब्रमण्य जय श्री राधा कृष्णचंद्र श्री लक्ष्मण सिंहदेव श्री श्री सीताराम लक्ष्मण हनुमान करी श्री गुरुदेव श्री श्रीमद भक्ति सुब्रदान स्वामी गुरु महाराज पाद पद्मनि अर्पण निवेदन करी ज्येष्ठ प्रतिष्ठा आचार्य श्री श्री महादेव श्री भक्ति प्रधान सब श्री गोपाल महाराज पाद पद्मनि अर्पण निवेदन करी समस्त साधु गुरु वैष्णव तथा उपस्थ वैष्णव स्वजन में नतुंदर में पंडित निवेदन करी अया में श्रीमद भगवद गीता उपनिषद अंतिम दिवस कथा कहवा 16 अध्याय आरंभ कर 18 अध्याय पर्यंत संक्षेप वर्णना करवा तेणु ये 16 अध्याय होती दैव असुर विभाग योग दैव विभाग दैव संपद विषय भगवद गीतार विभिन्न स्थान वर्णना कर द्वितीय अध्याय पंचावन वास्तव विषय कहले 12 अध्याय कहले 14 अध्याय कहले इसे विभिन्न स्थान में दैवी गुण सब वर्णना करा जाए कि तेणु ये तीनोटी श्लोक दैवी गुण वर्णना कले आचार्य मैंने कहते 15 अध्याय जो भगवान कहले ओलटा वृक्ष भौतिक जगत गोटे वृक्ष सब तुलना कर तेणु वृक्ष फल जन प्रचार ना प्रभु वृक्ष बोली कह तार फल कहीं तेणु 16 अध्याय से वृक्षर फल विषय कहते दुई प्रकार फल रही गोटे हूँ मोचक फल गोटे हूँ बंधक फल गोटे आमको ये भौतिक जगत उद्धार करदेव आ गोटे आमको भौतिक जगत बंधन कर दैवी गुण हूँ आमको मोचन कर भौतिक जगत उद्धार करोटी श्लोक दैवी गुण 26 गुण विषय कहले 26 गुण ये रही तीनोटी श्लोक ଏଥିରେ ମଧ୍ୟ ବଳଦେବ ବିଦ୍ୟାଭୂଷଣ କହୁଛନ୍ତି ଏଥିରେ 4 ବର୍ଣ୍ଣ 4 ଆଶ୍ରମ ବିଷୟରେ ମଧ୍ୟ କୁହାଯାଇଛି ତେଣୁ ଏସବୁ ଗୁଣ ହେଉଛି କ'ଣ କ'ଣ ନା ଅଭୟମ ସତ୍ୱ ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଦାନନ୍ଦମସ୍ ଯଜ୍ଞସ ଶ୍ରାଦ୍ଧାୟସ୍ତପାର୍ଯ୍ୟ ଅହିଂସା ସତ୍ୟମ କ୍ରୋଧ ତ୍ୟାଗ ଶାନ୍ତିରପି ସୁନମ ଦୟାଭୂତି ସ୍ୱର୍ଲୋପ୍ତମ ଆର୍ଯ୍ୟ ହିରତା ପ୍ରଭ ତେଜ କ୍ଷମା ଦ୍ୟୁତି ଶୌଚ ମଧ୍ରହ ନାତିମାନିତା ଭଗବତୀ ସମ୍ପଦମ ଦୈବ ଅଭିଜାତ ସଭାରତ ଇଏ 26 ଗୁଣ ହେଉଛି ଦୈବୀ ଗୁଣ ଭୟ ଶୂନ୍ୟତା ସତ୍ୟ ନିଜ ସ୍ଥିତିର ଶୁଦ୍ଧିକରଣ ଦିବ୍ୟ ଜ୍ଞାନ ଆହରଣ ବଦାନ୍ୟତା ଆତ୍ମସଂଯମ ଯଜ୍ଞାନୁଷ୍ଠାନ ବେଦାଧ୍ୟୟନ ବ୍ରତ ତପସ୍ୟା ସରଳତା ଅହିଂସା ସତ୍ୟ ଅକ୍ରୋଧତା ବା କ୍ରୋଧ ଶୂନ୍ୟତା ତ୍ୟାଗ ଶାନ୍ତି ଦୋଷ ଦର୍ଶନ ପ୍ରଭୃତି ପ୍ରତି ଘୃଣାଭାବ ଦୟା ଓ ଲୋଭ ଶୂନ୍ୟତା ଭଦ୍ରତା ବିନମ୍ରତା ଦୃଢ଼ତା ତେଜ କ୍ଷମା ଧୈର୍ଯ୍ୟ ପରିଷ୍କାର ପରିଚ୍ଛନ୍ନତା ଈର୍ଷା ଶୂନ୍ୟତା ଏବଂ ସମ୍ମାନ ଲାଭର ଆଶା ତ୍ୟାଗ ଇଏ ହେଉଛି ଦୈବିକ ଗୁଣ ତେଣୁ ଏଥିରେ ବହୁତ କଥା ରହିଛି ଏହିଭଳି ଭାବରେ 26 ଗୁଣ ଅସୁର ସମ୍ପଦ ବିଷୟରେ କହିକି ଦୈବ ସମ୍ପଦ ବିଷୟରେ କହିକରି ଭଗବାନ ଅସୁର ସମ୍ପଦ ବିଷୟରେ କହିବେ ଆମର ଯେତେବେଳେ ଇସ୍କନ ଭୁବନେଶ୍ୱରରେ ଶ୍ରୀଶ୍ରୀମଦ ଭକ୍ତି ଗୌରବନ୍ଦ ସ୍ୱାମୀ ମହାରାଜ ଚାଲିଗଲେ ଅପ୍ରକଟ ସମୟରେ ମନ୍ଦିରରେ ବହୁତ ପ୍ରକାର ଗଣ୍ଡଗୋଳ ଚାଲିଥିଲା ଭକ୍ତମାନଙ୍କ ଭିତରେ ତେଣୁ ଆମ ଶ୍ରୀଶ୍ରୀମଦ ଗୁରୁଦେବ ଭକ୍ତି ସ୍ୱରୂପାମଦର ସ୍ୱାମୀ ମହାରାଜ ଦାୟିତ୍ୱ ନେଇଥିଲେ ସେତେବେଳେ ସେ କହିଥିଲେ ସବୁଦିନ ତୁମେ ଏଇ 16 ଅଧ୍ୟାୟ ପାଠ କରିବ ତେଣୁ ସେ ସମୟରେ ସବୁଦିନେ 16 ଅଧ୍ୟାୟ ସନ୍ଧ୍ୟାବେଳେ ସବୁ କାର୍ଯ୍ୟ ସରିଲା ପରେ 16 ଅଧ୍ୟାୟ ପାଠ କରୁଥିଲେ ତାପରେ କିଛି ଦିନ ପରେ ବନ୍ଦ ହୋଇଗଲା ତେଣୁ ଏଇ 16 ଅଧ୍ୟାୟ ଚତୁର୍ଥ ଶ୍ଳୋକରେ କହୁଛନ୍ତି ଦମ୍ଭ ଦର୍ପ ବିମାନଶ୍ଚ କ୍ରୋଧ ପାରୁଷମେବ ଚ ଅଜ୍ଞାନ ଚା ବିଜାତ ପାର୍ଥ ସମ୍ପଦ ମା ଆସୁରି ଏ ଅସୁର ସମ୍ପଦ ବିଷୟରେ କହିବେ ଭଗବାନ ଦମ୍ଭ ଗର୍ବ ଅଭିମାନ କ୍ରୋଧ କର୍କଶତା ଏବଂ ଅଜ୍ଞାନତା ଏଗୁଡ଼ିକ ହେଉଛି ଆସୁରୀ ପ୍ରବୃତ୍ତି ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ମୋର ପ୍ରକୃତରେ କୌଣସି ଦୈବୀ ଗୁଣ ନାହିଁ ମୋର ସବୁ ଅସୁର ଗୁଣ ଏଗୁଡ଼ିକ ଚିନ୍ତା କରୁଛନ୍ତି ଅର୍ଜୁନ ଶୁଣିକରି ଅସୁର ଗୁଣ ବିଷୟରେ ଶୁଣିକରି ତେଣୁ ଭଗବାନ ଜାଣିପାରିଲେ ତେଣୁ ଭଗବାନ କହୁଛନ୍ତି ଦୈବୀ ସମ୍ପଦ ବିମୁଖ୍ୟା ନିବନ୍ଧା ଆସୁରୀମତା ଏ ଅର୍ଜୁନ ଏଇ ଯେଉଁ ଦୈବୀ ସମ୍ପଦ କଥା କୁହାଗଲା ଇଏ ଆମକୁ ଭୌତିକ ଜଗତର ବନ୍ଧନରୁ ଉଦ୍ଧାର କରିଦେବ, କିନ୍ତୁ ଅସୁରଗୁଣ ସବୁ ଆମକୁ ଭୌତିକ ଜଗତରେ ହିଁ ବାନ୍ଧିକି ରଖିବ। କିନ୍ତୁ ମା ଶୁଚ, ତମେ ସୂଚନା କର ନା, କାରଣ ତମର ସମ୍ପଦ ଅଭିଧା ଦୈବୀ ଅଭିଜାତ ସୁଭାରତ ପାଣ୍ଡବ, ତମର ସବୁ ଦୈବୀ ଗୁଣ ରହିଛି, ତମର କୌଣସି ଅସୁରଗୁଣ ନାହିଁ। ଅର୍ଜୁନ ଚିନ୍ତା କରିଦେଲେ ମୋର ଅସୁରଗୁଣ ସବୁ ରହିଛି ବୋଲି, ତେଣୁ ଭଗବାନ ଏଇଭଳି ଭାବରେ କହିଲେ। ତେଣୁ ଦୌ ଭୂତ ସ୍ୱର୍ଗ ଲୋକସ୍ମିନ୍ ଦୈବ ଅସୁର ଏବଂ ଦୈବ ବିସ୍ତର ସେ ପ୍ରୋକ୍ତ ଆସୁରୀ ପ୍ରାର୍ଥନା ଶୁଣୁ, ବିସ୍ତର ସେ ପ୍ରୋକ୍ତ ପାଇବାର ଉଦ୍ଦେଶ୍ୟ ତିନୋଟି ଶ୍ଳୋକରେ କହିଦେଲେ ଯେ ବିସ୍ତର ଭାବରେ ତା ନୁହଁ, ଅନ୍ୟ ସବୁ ଯେମିତି ଦ୍ୱିତୀୟ ଅଧ୍ୟାୟ 55-72, 12:13-20, 13:7-11, 14:22-25 ଏଇଭଳି ଭାବରେ 35 ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ଦୈବୀ ଗୁଣ। ତେଣୁ ଏଠି ଏଇ ତିନୋଟି ଶ୍ଳୋକରେ 26 ଗୁଣ ବର୍ଣ୍ଣନା କଲେ। ତେଣୁ ବର୍ତ୍ତମାନ ଦୈବୀ ଦୈବ ବିସ୍ତର ସେ ପ୍ରୋକ୍ତ ଆସୁରୀ ପ୍ରାର୍ଥନା ଶୁଣୁ, ଏ ପାର୍ଥ ବର୍ତ୍ତମାନ ଅସୁର ଗୁଣ ଶୁଣ, ଏ ପ୍ରକାର ଅନେକ ଅସୁର ଗୁଣ ରହିଛି ସାଧାରଣତଃ ଲୋକମାନଙ୍କର, ଏମିତି ଭକ୍ତମାନଙ୍କ ମଧ୍ୟ ଅସୁର ଗୁଣ ସବୁ ରହିଛି। ଆମେ ଯେ ଦେବତା ତା ନୁହଁ, ଆମର ଏଇ ଗୁଣରୁ ଆମେ ଜାଣିବା ଆମର କେଉଁ ସ୍ଥିତିରେ ଅଛେ ଆମେ। ତେଣୁ ଯାହା ହେଉ ଏଇଭଳି ଭାବରେ କହୁଛି, ପ୍ରଭୃତିଂ ଚ ନିବୃତ୍ତିଂ ଚ ଜନା ନ ବିଦୁରା ସୁରା ନ ଶୌଚଂ ନା ବିଚାଚାର ନ ସତ୍ୟଂ ତେଷୁ ବିଦ୍ୟତେ। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣରୁ ଆରମ୍ଭ କରୁଛନ୍ତି, ପ୍ରଭୃତିଂ ଚ ନିବୃତ୍ତିଂ, କେଉଁଥିରେ ପ୍ରବୃତ୍ତ ହେବା କଥା କେଉଁଥିରେ ନିବୃତ୍ତ ହେବା କଥା ସେମାନେ ଜାଣନ୍ତି ନାହିଁ, ନ ଜନା ନ ବିଦୁ ସେମାନେ ଜାଣନ୍ତି ନାହିଁ। ସାଧାରଣତଃ ଲୋକମାନେ ଅଧିକାଂଶ ଲୋକ ଜାଣନ୍ତି ନାହିଁ କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ। ଭାଗବତ ଆରମ୍ଭରେ ସେ କଥା ସୁଖଦେବ ଗୋସ୍ୱାମୀ କହିଲେ, ସମସ୍ତେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଆମେ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରିବା ନାହିଁ, ବହୁତ ଶ୍ଳୋକ ଅଛନ୍ତି। ତେଣୁ ଏହିଭଳି ଭାବରେ ଆମର ଧର୍ମରେ ପ୍ରବୃତ୍ତ ହେବା କଥା ଅଧର୍ମରେ ନିବୃତ୍ତ ହେବା କଥା, କିନ୍ତୁ ଲୋକମାନେ ଜାଣନ୍ତି ନାହିଁ କ'ଣ ଧର୍ମ କ'ଣ ଅଧର୍ମ। ତେଣୁ ଯାହା ହେଉ, ନ ଶୌଚଂ ନା ପିଚାଚାର ନ ସତ୍ୟଂ ତେଷୁ ବିଦ୍ୟତେ, ତାଙ୍କର କୌଣସି ଶୌଚତା ନଥାଏ ସତ୍ୟତା ନଥାଏ ବା ଆଚାର ଠିକ୍ ଭାବରେ ଆଚାର କରିପାରନ୍ତି ନାହିଁ ବ୍ୟବହାର କରିପାରନ୍ତି ନାହିଁ, ତେଣୁ ସେମାନେ ଅସତ୍ୟଙ୍ଗ ଅପ୍ରତିଷ୍ଠଙ୍କ ଦେଇ ଜଗତ ଆହୁର ନିଶ୍ୱରମ ଅପରସ୍ପର ସମ୍ଭୁତମ କିମ୍ବନତ କାମ ଅହିତୁକମ। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ମୁଖ୍ୟ ଲକ୍ଷଣ ହେଉଛି ସେମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ, ସେମାନେ କହିବେ ଏ ଭୌତିକ ଜଗତ ହେଉଛି ଅସତ୍ୟ, ଏଥିରେ କୌଣସି ଈଶ୍ୱର ଭଗବାନ କେହି ନାହାନ୍ତି, ମନୁମନ ହୋଇଯାଇଛି, ପରସ୍ପର ଅପରସ୍ପର ସମ୍ଭୁତମ କିମ୍ବନତ କାମ ଅହିତୁକମ, ପୁରୁଷ ସ୍ତ୍ରୀ ଆକର୍ଷଣ ଯେମିତି ସନ୍ତାନ ସୃଷ୍ଟି ହୁଏ ସେଇଭଳି ଭାବରେ ପୁରୁଷ ପ୍ରକୃତିର ଆକର୍ଷଣରେ ଏ ଭୌତିକ ଜଗତ ସୃଷ୍ଟି ହୋଇଛି। କାମ ହେଉଛି ମୁଖ୍ୟ କାରଣ ହର। ଏତାଂ ଦୃଷ୍ଟି ମବଷ୍ଟବ୍ୟ ନଷ୍ଟାତ୍ମାନ ଅପବୁଦ୍ଧ୍ୟ ପ୍ରଭବନ୍ତି ଉଗ୍ର କର୍ମାଣ କ୍ଷୟ ଜଗତ ହିତା। ତେଣୁ ଏହିଭଳି ଭାବରେ ତାଙ୍କର କ'ଣ ଏତାଂ ଦୃଷ୍ଟି, ତାଙ୍କର ଦୃଷ୍ଟି ଏହିଭଳି ଭାବରେ ରହିଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ତେଣୁ ଜଗତର କେମିତି ଅହିତ ହେବ, ଜଗତର କେମିତି ଅମଙ୍ଗଳ ହେବ ଅନିଷ୍ଟ ହେବ ସେହିଭଳି ଭାବରେ ସେମାନେ ସବୁ କାର୍ଯ୍ୟ କରନ୍ତି, ଜଗତ ଅହିତା, ଜଗତର ଉପକାର କରନ୍ତି ନାହିଁ ଅପକାର ହିଁ କରନ୍ତି। ସାଧୁ ଯିଏ ଜଗତର କେମିତି ଉପକାର ହେବ ଚିନ୍ତା କରନ୍ତି, ଅସାଧୁ ଯିଏ ଜଗତ କେମିତି ଅହିତ ହେବ କେମିତି ସମସ୍ତେ ନଷ୍ଟ ହୋଇଯାଆନ୍ତୁ, ଆମେ ଠିକ୍ ଭାବରେ ରହୁ ଆଉ ସବୁ ମୃତ୍ୟୁବରଣ କରନ୍ତୁ, ଏଇଭଳି ଭାବରେ ତାଙ୍କର ଦୃଷ୍ଟି। ନା କାମ ମାଶ୍ରିତ ଦୁଷ୍ପରମ ଦମ୍ଭ ମଦାନୁତା ମୁହାଦ୍ରୁତ ଅସଗ୍ରହଣ ପ୍ରବର୍ତ୍ତନ୍ତି ଅସୁଚିବ୍ରତା। ବିଭିନ୍ନ ପ୍ରକାର ତାଙ୍କର କାମନା ରହିଛି, ସେ ପୂର୍ଣ୍ଣ ହେଲେ ମଧ୍ୟ ଗୋଟିଏ କାମନା ପୂର୍ଣ୍ଣ ହେଲେ ଆଉ ଗୋଟିଏ କାମନା, ଏଇଭଳି ଭାବରେ ଦୁଷ୍ପୁରମ ଦମ୍ଭ ମାନ ଗର୍ଭ ଅଭିମାନ ଇତ୍ୟାଦି ଏସବୁ ରହିଛି, ମୋହର ବଶବର୍ତ୍ତୀ ହେଇକରି ବିଭିନ୍ନ ପ୍ରକାର ଅଧର୍ମ କାର୍ଯ୍ୟ ସେମାନେ କରନ୍ତି। ଚିନ୍ତାମ ଅପରିମେୟମ ପ୍ରଳମାତା ଉପାସୁଦ୍ଧ କାମଭୋଗ ପରମା ଏତାବଧିତି ନିଶ୍ଚିନ୍ତା ଆଶା ପାଶୀ ସତୀ ବୃଦ୍ଧା କାମ କୃତ ପରାୟଣ ଇହନ୍ତେ କାମ ଭୋଗାର୍ଥ ଅନ୍ୟାନ୍ୟ ଅର୍ଥ ସଞ୍ଚୟନ। ଅର୍ଥ ମୂର୍ଖ ହେଉଛି ଅର୍ଥ, କେମିତି ଧନ ରୋଜଗାର କରି ଅନ୍ୟାୟ ଭାବରେ ମଧ୍ୟ କିଛି ଅସୁବିଧା ନାହିଁ। ଚିନ୍ତା ଅନେକ ଚିନ୍ତା ରହିଛି, ଯେତେ ଧନ ଆସୁଛି ମଧ୍ୟ ଆହୁରି ଚିନ୍ତା ହେଉଛି କେମିତି ଧନ ବଢ଼ିବ, ପ୍ରଳୟାନ୍ତା ଉପାସୁଦ୍ଧ ଏମିତିକି ମୃତ୍ୟୁ ସମୟ ପର୍ଯ୍ୟନ୍ତ ମୃତ୍ୟୁ ସମୟ ମଧ୍ୟ ସେ ଚିନ୍ତା କରିବେ, ତେଣୁ ପରଜନ୍ମ ସେଇଭଳି ଭାବରେ ନିର୍ଦ୍ଧାରିତ ହେବ। ପ୍ରଳୟତା ଉପାସ କାମ ଭୋଗ ପରମା ଉପଭୋଗ କରିବା ପାଇଁ, କାମନା ଉପଭୋଗ କରିବା ପାଇଁ ତାଙ୍କ ଜୀବନ ଉଦ୍ଦିଷ୍ଟ ହେଉଛି ସେଇଥିରେ, ଏ ତାହା ନିଶ୍ଚିନ୍ତା ଏଇଟାକୁ ନିଶ୍ଚୟ ସେମାନେ କରନ୍ତି। ଅନେକ ପ୍ରକାର ତାଙ୍କର ଆଶା ରହିଥାଏ,
हजार हजार आशा थाए काम प्रदा पारायण इंत काम भोग विभिन्न प्रकार अन्याय सब अर्थ संग्रह करती दृष्टि हूँ कि भाव इदम महालब्ध यहाँ मुझे प्राप्त होदम इम प्राप्त मनोरथम यहाँ मुझे प्राप्त होगा चाहे चेष्टा करी मन मोर इच्छा रही इदम अस्तित्व मे पुणी सब आम पाखे अच्छी भविष्य पुनर्धनम पुणी ये कले पुणी भविष्य पुनर्धन अधिक धर्म धन प्राप्त हवा अशोक मैया तो शत्रु एम रास्त जो मैंने रोच बाधा दौरान से आम शत्रु आम हत्या करवा एम हत्या कर हनीष चाह पराणी आज जितक रही सब हत्या करी हाँ जमी कंस अक्रूर को कहते दशम स्क छत्तीस अध्याय शुणा ईश्वर हम हम भोगी मुझे ईश्वर मुझे नियंत्रणकारी भगवान कहीं ना मुझे भगवान नियंत्रणकारी मुझे भोगी मुझे सुखी हाँ बलवान सुखी आढ़ मुझे बहुत धनी व्यक्ति बा बहुत अभिजात संपन्न कौन मो भाई किए अच यक्ष दास से यज्ञ से किसी यज्ञ कार्य करती यहाँ कर आनंद रही अज्ञान यही भाव अज्ञान से रही था अनेक चित्त विभ्रांता मोह जाल समृता प्रसक्ता काम भोगेशु पतंत नरकेशु यही भाव अनेक चित्त विभ्रांत रही मोह जाल मोहरे रही तेणु काम भोग करने भाव आसक्त रही नरक को से गति करती आत्मसंभाविता स्तब्धा दंभमान मदानिता जजंते नाम यज्ञ से दंभिन आविधि पूर्वकम खाली नाम को यज्ञ करी कहते कि हूँ दंभ देखापी मुझे यज्ञ कली मुझे कली ये सब देखा सब करती अविधि पूर्वकम विशेष भाव विधिपूर्वक करती ना जोटा विधि नुह से भाव अविधि पूर्वकम करती अहंकार बलम दर्पम काम क्रोधम च संस्कृता मामात्म पर देश प्रदूषण अभ्यसा अन्य मान को बहुत प्रकार तर प्रदूषंट द्वेष सब करती तेणु भगवान कहते तान दुष्यत क्रूराण संसार सुनराधमान क्षिपामी अजस्म अशुभान आश्रीसु जोनिषु भगवान जेहेतु से द्वेष कर भगवान द्वेष कर तेणु भगवान विभिन्न अश्रुजोन पुणी ये करते अश्रुजोन पुणी पकाती अश्रुजोन कहे शुक्र स्वामी कहते व्याघ्र सर्पजोनि इत्यादि तेणु यही भाव आसनिक जोनि मापन्ना मूढ़ा जन्मनी जन्मनी माँ प्रपेप कहते तो जानते धमा गति यही भाव अधम अधम गति प्राप्त होती भगवान प्राप्त हो पारे ना भगवद गीतार चतुर्थ अध्याय भगवान कहले ना सप्तम अध्याय कहले जो नमा दुष्कृत मूढ़ा प्रपत नराधम माया अवृत ज्ञान आश्रम भाव मसदा असुर स्वभाव संपन्न व्यक्ति मैंने अन्य मान जो चारि प्रकार पापी व्यक्ति से भगवान को शरण में जाती ना तेणु कौन त्रिविधान नरक सेदम द्वार नाशन आत्मन काम क्रोध तथा लोभ तस्माद त्यजे तेणु ये नरक को जीवार मुख्य तीनो द्वार हूँ कौन ना काम क्रोध एवं लोभ तेणु ये असुर स्वभाव संपन्न मान ये मुख्य तीनो लक्षण जोटा को जो त्याग कर समस्त काम क्रोध लोभ रही तेणु ये तीनटा को त्याग ये हूँ नरक जीवार रास्ता तेणु आम भक्ति कौन आम जो रही नरोत्तम दास ठाकुर प्रेम भक्ति चंद्रिकार वर्णना कर कामटा किभली भाव व्यवहार कर काम कृष्ण कर्मार्पणी भगवान उद्देश्य कर्म करवा यहाँ कामटा को विनियोग हम एवं क्रोध आम शुणुला सका हनुमान जो भाई भाव में लंका को जाड़ी पकेले से भाव में भक्त विद्वेषी जाने बा भगवान का जो विद्वेष क्रोधटा को व्यवहार करवा एवं लोभ साधु संग हरि कथा लोभटा ये भाव व्यवहार करें ये तीनोटे आमको भगवधाम को नहीं जीव ये काम क्रोध लोभ जदि शत्रु किंतु यू जदि ठीक भाव व्यवहार कराम से भगवधाम को नहीं जीव तेणु ये विमुक्त कौंती है तुम द्वारे तिमि नरे आचर आत्मन सेह तद जाती परांग गति तेणु इथु आम मुक्त होकरी जो नरक द्वार मुक्त होकरी आम सेह चेष्टा करवा कथा तेल आम श्रेष्ठ गति लाभ करवा तेणु जह शास्त्र विधि मुत्सृजा वर्तते काम कार न सिद्धि महात्मती न सुखम न परांगति शास्त्र विधि अनुसरण न कर जदि आम कार्य करवा केवेले आम सिद्धि प्राप्त हो पारा ना सुख प्राप्त हो पारा ना श्रेष्ठ गति कथा कौन कह तेणु अंतिम श्लोक कहते षोल चबीश तस्मात् शास्त्र प्रमाणते कार्य कार्य व्यवस्थित ज्ञावा शास्त्र विधान कर्म कर्तम यारसी सिद्धांत दे भगवान शास्त्र प्रमाण अनुसार सब कार्य करवा शास्त्र प्रमाण अनुसार से जन कार्य करवा कथा तस्मात् भाव में षोड़श अध्याय पर सप्तदश अध्याय श्रद्धा त्रय विभाग योग ये गुण तीन विषय सब चलती अष्टादश अध्याय पर्यटन चलो तीन गुण विषय तेणु श्रद्धा त्रय विषय जो कहते अर्जुन प्रश्न पचार प्रभु आप जो कहे शास्त्र विधि उल्लंघन करके जो मैंने किसी सिद्धि प्राप्त हो पारती ना तथापि लोक आम देखुचे के जन विभिन्न प्रकार पूजा पूजी सब करती तेणु तेषा निष्ठा तुका कृष्ण सत्य महाव्रतस्तम तेणु से मानकर कौन स्थिति से मैंने शास्त्र विधि अनुसरण न कर पूजा करती कथा कौन और स्थिति कौन हम तेणु भगवान तार उत्तर रे प्रथम कहले जो मैंने शास्त्र विधि अनुसरण करी पूजा करसर कहले जो मैंने शास्त्र विधि उल्लंघन करसर कहे तेणु भगवान कहते त्रिविधा भवती श्रद्धा देहीनांसा स्वभावजा सात्विकी राजसी चाहिए तामसी चेतितांग शुणु तीन प्रकार खाली मनुष्य नुहत समस्त पशुपक्षी कीटपतंग देहीना जी देह देह धारण करकार श्रद्धा रही कौन कौन ना सात्विक राजसिक तामसिक सत्तानुरूप सर्वस्व श्रद्धा भवति भारत श्रद्धामय पुरुष जो जो श्रद्धा सैव समस्त किसी ना कि श्रद्धा रही जहाँ जो श्रद्धा रही से अनुसार पूजा करेंगे जदंती सात्विक देवान जो मान सत्वगुण रही सत्वगुण प्राधान्य रही से देवता मान पूजा करेंगे जो मान रजगुण प्राधान्य रही जक्ष राक्षस मान पूजा करेंगे एवं जो मान तमगुण प्राधान्य रही प्रेतभूत मान पूजा करेंगे तेणु अशास्त्र भी यही जो मैंने शास्त्र विधि अनुसरण न कर पूजा पूजी करती से विषय कहते जो अशास्त्र विहित घोरम तपंती तपजना देवता पूजा जक्षरा पूजा भूत प्रेत पूजा यहाँ शास्त्र अनुमोदन कर तथापि शास्त्र विधि उल्लंघन कर जो मैंने पूजा पूजी करती सीटा हूँ असुर स्वभाव संपन्न व्यक्ति लक्षण दम्भ अहंकार संयुक्त कामराग प्रणता कर्षयंत शरीरस्थम भूतग्राम मचेतस मांग चैवाद शरीरस्थम तान विधि असुरा निश्चया ये सबू असुर संपन्न व्यक्ति लक्षण से विधि अनुसार पूजा करें मन इच्छा मन कढ़ा सब विधि बाहर करेंगे जमी ओडे लक्ष्मीपुराण लक्ष्मीपूजा जो रही गुरुवार दिन मार्गदर्शी मास करती यहाँ हूँ यही शास्त्र विधि अनुसार नुह यहाँ मन कढ़ा शास्त्र से सब रही जाहली भाव आहारस्तु भी सर्वस्व त्रिविधा भगवत प्रिय यज्ञ तपस् तथा दान तेषा भेद मीमा शुणु तेनाली भाव में तीन प्रकार आहार रही खाद्यर मध्य तीन प्रकार रही यज्ञ तपस्या और दान सब तीन गुण रही कौन कौन आउ सत्यबलारोग्य सुख प्रीति बिवर्धना रस्या स्निग्धा स्थिर हृदय आहार सात्विक प्रिया सात्विक गुण जहाँ मान जो मान अच्छी खाद्य होती भाव में आयु सत्व बलारोग्य सुख प्रीति बिवर्धना रस्या स्निग्धा स्थिर हृदय आहार सात्विक प्रिया से मानकर खाद्य कौन कौन ये सात्विक खाद्य आयुष वृद्धि करे विक्र स्थिति को विशुद्ध करे एवं बल स्वास्थ्य सुख संतोष दिए ये प्रकार पुष्टिकर खाद्य सुमिष्ट रसयुक्त स्निग्ध एवं स्वादुकर अटे जमती दुग्ध दुग्धजात पदार्थ चीनी अन्न गहम फल शाकसब्जी इत्यादि ये सब सात्विक खाद्य राजसिक खाद्य कौन ना कटु अम्ल लवण अति उष्ण तीक्ष्म रुक्म विदाहीन आहार चेष्टा दुख सुख मय पदार्थ ये सब अति सब कटु बहुत कटु जमती कौन ना कटु कौटा रही कटु अम्ल लवण अति उष्ण कटु कौन
ନା ଯେମିତି ନିମ୍ବ ଇତ୍ୟାଦି କଟୁ କଟୁଟା କ'ଣ ନିମ୍ବ ନା କ'ଣ ସେଇଟା ଯେଉଁ ବିଭିନ୍ନ ଖାଦ୍ୟ ସବୁ ରହିଛି କ'ଣ ସେଇଟା ଆହାର ସ୍ତର ସର୍ବସ୍ୱ କଟୁ ହେଉଛି କ'ଣ କଟୁ କହିଲେ ନିମ୍ବ ନିମ୍ବ ଆସୁଛି କଟୁ ଅମ୍ଳ ବହୁତ ଖଟା ଜିନିଷ ବହୁତ ଲବଣ ଅଧିକା ଗରମ ଏଇଭଳି ସବୁ ହେଉଛି ଇଏ ହେଉଛି ରଜଗୁଣର ଖାଦ୍ୟ ଅତି ତୀକ୍ଷ୍ଣ କହିଲେ ଲଙ୍କା ଇତ୍ୟାଦି ଏ ରଜଗୁଣର ଖାଦ୍ୟ ଅତି ଅତି ରୁକ୍ଷ କହିଲେ କ'ଣ ସୋରିଷ ଇତ୍ୟାଦି ଏସବୁ ରଜଗୁଣର ଖାଦ୍ୟ ତୀକ୍ଷ୍ଣ ଲଙ୍କା ମରିଚ ଇତ୍ୟାଦି ଅତି କଟୁ କହିଲେ ନିମ୍ବ ଆଦି ନିରସ ଖାଦ୍ୟ ହେଉଛି ଯେଉଁ ତମଗୁଣର ଖାଦ୍ୟ ହେଉଛି ଛୋଲା ଇତ୍ୟାଦି ବା ଜାତ ଜାମ ଗତରସ ପୋତି ପର୍ଯ୍ୟସ୍ତମ ତେଜ ଉଚ୍ଚିଷ୍ଟମ ବି ଚା ମଧ୍ୟ ଆହାର ଭୋଜନ ତାମସ ପ୍ରିୟ ତମ ତାମସିକ ବ୍ୟକ୍ତିଙ୍କର ଖାଦ୍ୟ କ'ଣ ନା ଜାତ ଜାମ ତିନି ଘଣ୍ଟା ପୂର୍ବରୁ ଯେଉଁଟା ରୋଷେଇ ହେଇଥିବ ଜାତ ଜାମ ଗତ ରସନ ତା ଦେହରେ ରସ ନଥିବ ପୁତିଙ୍ଗ ପର୍ଯ୍ୟସ୍ତମ ତେଜ ଦୁର୍ଗନ୍ଧ ବାହାରୁଥିବ ଯାହା ଦେହରୁ ଏବଂ ଉଚ୍ଚିଷ୍ଟମ ବି ଚା ମଧ୍ୟ ଉଚ୍ଚିଷ୍ଟ ମଧ୍ୟ ଏଇଟା ତମ ଗୁଣର ଖାଦ୍ୟ ଏବଂ ଅମେଧ୍ୟ କହିଲେ ଭକ୍ତିମନ ଠାକୁର କହୁଛନ୍ତି ମାଛ ମାଂସ ଇତ୍ୟାଦି ମତ୍ସ୍ୟ ମାଂସ ଆଦି ଯିଏ ସକାଳ ଅମେଧ୍ୟ ଏଇଟା ଭକ୍ତିମନ ଠାକୁର କହିଛନ୍ତି ଏଇଭଳି ଭାବରେ ଆମିଷ ଭୋଜନ ଇଏ ହେଉଛି ତାମସିକ ଖାଦ୍ୟ ଇଏ କ'ଣ କରିବ ନା ଦୁଃଖ ଶୋକ ଆମାୟ ପ୍ରଦା ରଜଗୁଣର ଖାଦ୍ୟ ଦୁଃଖ ପ୍ରଦାନ କରିବ ଶୋକ ଦେବ ଏବଂ ରୋଗ ମଧ୍ୟ ପ୍ରଦାନ କରିବ କିନ୍ତୁ ସତ୍ୱଗୁଣର ଖାଦ୍ୟ ଆମ ନିରୋଗ କରିବ ଆମର ଆୟୁଷ ବଢ଼େଇବ ଆମର ସତ୍ୱଗୁଣକୁ ବଢ଼େଇବ ଏସବୁ ରହିଛି ଏଇଭଳି ଭାବରେ ଖାଦ୍ୟ ଯେଉଁଭଳି ଭାବରେ ଖାଦ୍ୟ ଜଣେ ଖାଇବ ତା'ର ଜୀବନ ପଦ୍ଧତି ମଧ୍ୟ ସେଇଭଳି ଭାବରେ ହେବ ଅଫଳକାଙ୍କ୍ଷୀ ବି ଯଜ୍ଞ ହେଉ ବିଧିଦୁଷ୍ଟ ଜୟ ଇଜ୍ଜତେ ଜ୍ୟେଷ୍ଠ ମନ ସମାଧାନ ସାତ୍ୱିକୀ ସାତ୍ୱିକ ଗୁଣର ଯେଉଁ ଯଜ୍ଞ ସବୁ ରହିଛି କ'ଣ ନା କୌଣସି ଫଳ ଆକାଂକ୍ଷା ନକରି ଯେଉଁ ଯଜ୍ଞ ବିଧିଦୁଷ୍ଟ ବେଦରେ ସବୁ ବର୍ଣ୍ଣନା କରାଯାଏ ସେଇଟା ଯେଉଁ କମେଣ୍ଟ କରନ୍ତି ସେଇଟା ହେଉଛି ସାତ୍ୱିକ ଯଜ୍ଞ କିନ୍ତୁ ଯେଉଁମାନେ ବିଭିନ୍ନ ପ୍ରକାର ଫଳ ଅଭିସନ୍ଧାୟତ ଫଳଂ ଦମ୍ଭାତ୍ମ ଅଭି ଚୈବ ଯତ୍ ଇଜ୍ଜତ ଭରତ ଶ୍ରେଷ୍ଠତମ ଯଜ୍ଞ ବିଧି ରାଜସମ୍ ଇଏ ରାଜସିକ ଯଜ୍ଞ ବିଭିନ୍ନ ପ୍ରକାର ଫଳ ଆକାଂକ୍ଷା କରିକି ଯଜ୍ଞ କରୁଛନ୍ତି ଏବଂ ବିଧିହୀନ ଅସୁଷ୍ଠାନ ମନ୍ତ୍ରହୀନ ମଦକ୍ଷିଣ ଶ୍ରଦ୍ଧା ବିରହିତ ଯଜ୍ଞ ତାମସ ପରିକିତେ ବିଧି ଅନୁସାରେ କରୁନାହାନ୍ତି ସେମାନେ ଇଏ ହେଉଛି ତାମସିକ ଯଜ୍ଞ ମନ୍ତ୍ରହୀନ ମନ୍ତ୍ର ନଥିବ ଦକ୍ଷିଣ ଦିଆଯାଉନଥିବ ଶ୍ରଦ୍ଧା ନଥିବ ଏଇସବୁ ତାମସିକ ଯଜ୍ଞ ଏବଂ ଦେବ ପ୍ରଥମ ହେଲା ଯଜ୍ଞ ତପ ତପସ୍ୟା କୁହାଗଲା ତିନି ପ୍ରକାର ତପସ୍ୟା ରହିଛି କ'ଣ କ'ଣ ନା ଶାରୀରିକ ବାହ୍ୟିକ ଓ ମାନସିକ ଶାରୀରିକ ତପସ୍ୟା କ'ଣ ନା ଦେବ ଦ୍ୱିଜ ଗୁରୁ ପ୍ରାଜ୍ଞ ପୂଜନ ଶୌଚମାର୍ଜବମ୍ ବ୍ରହ୍ମଚର୍ଯ୍ୟ ମହିଷାଂଶ ଶାରୀରିକ ତପ ଉଚ୍ଚତେ ଦେବତାମାନଙ୍କର ବ୍ରାହ୍ମଣମାନଙ୍କର ଗୁରୁଙ୍କର ବା ଜ୍ଞାନୀମାନଙ୍କୁ ପୂଜା କରିବା ଶୌଚତା ଅବଲମ୍ବନ କରିବା ସରଳତା ଜୀବନଯାପନ କରିବା ବ୍ରହ୍ମଚର୍ଯ୍ୟ ଗ୍ରହଣ କରିବା ଅହିଂସା ଆଚରଣ କରିବା ଏ ହେଉଛି ଶାରୀରିକ ତପସ୍ୟା ଅନୁଦ୍ବେଗଙ୍କରଂ ବାକ୍ୟଂ ସତ୍ୟଂ ପ୍ରିୟଂ ହିତଂ ତେଜତ୍ ଶ୍ରଦ୍ଧା ବ୍ୟସନ ଚୈବ ବାଙ୍ଗମୟ ତପ ଉଚ୍ଚତେ ବାଣୀର ତପସ୍ୟା କ'ଣ ଜୁହାର ତପସ୍ୟା ଏଇଟା କ'ଣ ନା ଅନୁଦ୍ବେଗଙ୍କରଂ ବାକ୍ୟଂ ଯେଉଁ କଥା କହିବେ ତାକୁ ଉଦ୍ବେଗ ପ୍ରଦାନ କରିବେ ନାହିଁ ଏବଂ ସତ୍ୟ କହିବେ ପ୍ରିୟ କହିବେ ହିତ ପାଇଁ କହିବେ ଏବଂ ସ୍ୱାଧ୍ୟାୟ କରିବେ ଶାସ୍ତ୍ର ଅଧ୍ୟୟନ କରିବେ ଶାସ୍ତ୍ର ଅଭ୍ୟାସ କରିବେ ଇଏ ହେଉଛି ଜୁହାର ତପସ୍ୟା ବାଚିକ ତପସ୍ୟା ଆଉ ମନସିକ ତପସ୍ୟା କ'ଣ ନା ମନ ପ୍ରସାଦ ସୌମ୍ୟତ ମୌନ ମାତ ବିନିଗ୍ରହ ଭାବ ସଂସ୍କୃତି ଇତ୍ୟ ତପ ମହାନ ସମୁଚ୍ଚତି ମନ ପ୍ରସାଦ ସବୁ ଅବସ୍ଥାରେ ଶାନ୍ତ ରହିବା ବା ସନ୍ତୁଷ୍ଟ ରହିବା ଇଏ ହେଉଛି ମନର ଗୋଟେ ତପସ୍ୟା ସୌମ୍ୟତ ସୌମ୍ୟତ କହିଲେ କ'ଣ କାହାକୁ ବିଦ୍ୱେଷ ନ କରିବା ମୌନ ରହିବା ମୌନ ରହିବା କହିଲେ ଭଗବାନ ଛଡ଼ା ଅନ୍ୟ କଥା କିଛି କହିବା ନାହିଁ ଇଏ ହେଉଛି ମୌନ ଆତ୍ମ ବିନିଗ୍ରହ ଇନ୍ଦ୍ରିୟମାନଙ୍କୁ ସଂଯମ କରିବା ଇଏ ହେଉଛି ଭାବର ସଂଶୁଦ୍ଧି ଆମର ଭାବର ଶୁଦ୍ଧିକରଣ ହେବ ଏଇଟା ଇଏ ହେଉଛି ମାନସିକ ତପସ୍ୟା ତେଣୁ ଇଏ ପୁଣି ତିନି ପ୍ରକାର ତପସ୍ୟା ରହିଛି, ସିଏ ପ୍ରତି ତପସ୍ୟା ତିନି ପ୍ରକାର ରହିଛି, ଗୋଟେ ସାତ୍ୱିକ, ଗୋଟେ ରାଜସିକ, ଗୋଟେ ତାମସିକ। ଶ୍ରଦ୍ଧା ପରା ତପ୍ତ ତପସ୍ତି ବିଦେଇ ନରୀ ଅଫଳକାଂକ୍ଷୀ ଯୁକ୍ତି ସାତ୍ୱିକ ପରିଚକ୍ଷତେ। ଏ ଶାରୀରିକ, ବାଚିକ ଏବଂ ମାନସିକ ଯଦି ଶ୍ରଦ୍ଧାର ସହିତ ଏ ତପସ୍ୟା କରାଯିବ, କୌଣସି ଫଳକୁ ଆଖ୍ୟା ନ କରି କରାଯିବ, ସେ ହେଉଛି ସାତ୍ୱିକ ତପସ୍ୟା। ସେହିଭଳି ଭାବରେ ସତ୍କାର ମାନ ପୂଜାର୍ଥଂ ତପ ଦମ୍ଭନ ଚୈବଜତ କ୍ରିୟତେ ତଦୀୟ ପ୍ରୋକ୍ତଂ ରାଜସଂ ଚଳମୁଦ୍ରବନ। ରାଜସିକ ତପସ୍ୟା ହେଇଯିବ କେଉଁଟା, ଯଦି ଆମେ ଲାଭ ପୂଜା ପାଇବା ପାଇଁ ସବୁ କରୁଛେ, ଦେଖି ହେବା ପାଇଁ କରୁଛେ, ଦମ୍ଭ ଦମ୍ଭରେ କରୁଛେ ଏସବୁ, ଇଏ ହେଉଛି ରାଜସିକ ତପସ୍ୟା। ଏବଂ ତାମସିକ ତପସ୍ୟା କେଉଁଟା ନା ମୂଢ଼ ଗ୍ରାହଣ ମନୋଜତ ତୁଳିଆ କ୍ରିୟତେ ତପ, ଅନ୍ୟର କେମିତି ଅମଙ୍ଗଳ ହେବ, ଅନ୍ୟ କେମିତି ଦୁଃଖ ପାଇବ, ସେଥିପାଇଁ ସବୁ ବିଭିନ୍ନ ପ୍ରକାର ତପସ୍ୟା କରନ୍ତି। ପରସ୍ୟ ଉତ୍ସାହଦନ ପରୋକ୍ଷ କେମିତି ଉତ୍ସାହଦନ, ତାଙ୍କୁ କେମିତି ହତ୍ୟା କରାଯିବ, ଏଇଭଳି ଭାବରେ ଆମେ ଦେଖୁଛେ ବିଭିନ୍ନ ପ୍ରକାର ଭୂତ ପ୍ରେତ ସବୁ ଲଗାନ୍ତି, ଅନ୍ୟମାନଙ୍କୁ ମାରିବା ପାଇଁ ପଠାନ୍ତି, ଡାହାଣି ଭୂତ ପ୍ରେତ ସବୁ ଅନ୍ୟକୁ ମାରିବା ପାଇଁ କରନ୍ତି, ସବୁ ତାମସିକ ତପସ୍ୟା ଏଇଟା ସବୁ। ତ ତାମସିକ ଦାହୁତମ। ସେହିଭଳି ଭାବରେ ଦାନର ମଧ୍ୟ ତିନି ପ୍ରକାର ଦାନ ରହିଛି, ସାତ୍ୱିକ ରାଜସିକ ତାମସିକ। ଦାତବ ଏମିତି ଯଦାନ ଦିଏ ତିନି ଉପକାରଣୀ ଦିଏ ସେ କାଳେ ଯେ ପାତ୍ରିତ ତଦାନ ସାତ୍ୱିକ ଶୁଦ୍ଧମ। ଯେଉଁଟା କହ ଦାନ କରିବା କଥା, ଯେଉଁ ବ୍ରାହ୍ମଣମାନଙ୍କୁ ଦାନ କରିବା କଥା, ଦିଅତି ଅନୁପକାରଣୀ ସେ ଦାନର ପ୍ରତିବଦଳରେ କିଛି ଆଶା କରିବ ନାହିଁ, ଏବଂ ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ସମୟରେ ଉପଯୁକ୍ତ ପାତ୍ରରେ ଯେଉଁ ଦାନ କରିବା ସେଇଟାକୁ ସାତ୍ୱିକ ଦାନ ବୋଲି କୁହାଯାଏ। ରାଜସିକ ଦାନ ହେଉଛି ଉପକାର, ଏଇଟା ଦାନ କଲେ ଏଇଟା ଆମେ ପାଇବା, ଯତୁ ପ୍ରତିପକାରାତ୍ମ ଫଳ ଉଦ୍ଦେଶ୍ୟ ବା ପୁନଃ, ଏଇଟା ଫଳ ପାଇବା ସେଥିପାଇଁ ଆମେ ଦାନ କରିବା, ସେ ହେଉଛି ଦିଅତି ଚ ପରିକୃଷ୍ଟ। ଏବଂ ଦାନ ଦେଇକରି ମଧ୍ୟ ଜଣେ ବହୁତ କଷ୍ଟ ପ୍ରାପ୍ତ ହେବେ ବା ମନ ଦୁଃଖରେ ଦେବେ, ଏଇଟା ହେଉଛି ରାଜସିକ ଦାନ। ସେହିଭଳି ଭାବରେ ଯେଉଁଟାକୁ ଅଦେଶ କାଳେ ଦାନ ଅପାତ୍ରିବ ଅସତ୍ ସମୟରେ, ଅନ୍ୟ ଠିକ୍ ଠିକ୍ ସ୍ଥାନରେ ନୁହଁ, ଅସତ୍ ସ୍ଥାନରେ ବା ଅସମୟରେ ବା ଅପାତ୍ରିରେ ଯେଉଁ ଦାନ କରାଯାଏ ସେଇଟା ହେଉଛି ତାମସିକ ଦାନ। ଏଇଭଳି ଭାବରେ ସବୁ କହିକରି ଓଂ ତତ୍ସତ୍ ଇତି ନିର୍ଦ୍ଦେଶ ବ୍ରାହ୍ମଣ ତ୍ରିବିଧ ସ୍ମୃତ ବ୍ରାହ୍ମଣ ତେନ ବେଦାସ ଯଜ୍ଞାସ ବିହିତା ପୁରା। ଓଂ ତତ୍ସତ୍ ଏଇ ଯେଉଁ ରହିଛି ଏସବୁ ମୂଳରୁ ରହିଛି, ବ୍ରାହ୍ମଣ ତ୍ରିବିଧ ସ୍ମୃତ ଏ ତିନୋଟି ଶବ୍ଦ ଓଂ ତତ୍ ଏବଂ ସତ୍ ପରମ ସତ୍ୟ ବ୍ରହ୍ମଙ୍କୁ ବୁଝିବା ନିମିତ୍ତ ବ୍ୟବହାର କରାଯାଇ ଆସୁଛି, ମୂଳରୁ ରହିଛି ଓଂ ତତ୍ ସତ୍। ବ୍ରାହ୍ମଣମାନେ ବେଦମନ୍ତ୍ର ଉଚ୍ଚାରଣ କଲାବେଳେ ଏବଂ ଯଜ୍ଞାନୁଷ୍ଠାନ କଲାବେଳେ ପରମେଶ୍ୱରଙ୍କର ସନ୍ତୋଷ ବିଧା ନିମିତ୍ତ ଏହାକୁ ଉଚ୍ଚାରଣ କରନ୍ତି। ତେଣୁ ଓଂ କହିଲେ ବ୍ରହ୍ମବାଦୀମାନେ ତସ୍ମାଦ ଦୁରାବୃତ ଯଜ୍ଞଦାନ ତପ କ୍ରିୟା ପ୍ରବର୍ତ୍ତତେ ବିଧାନୋକ୍ତଂ ସତତଂ ବ୍ରହ୍ମବାଦିନାମ। ବ୍ରହ୍ମବାଦୀମାନେ ପରମେଶ୍ୱରଙ୍କୁ ଲାଭ କରିବା ନିମିତ୍ତ ଯଜ୍ଞ ଦାନ ଓ ତପକର୍ମ ଆଦି ଶବ୍ଦ ଓଂକାର ଉଚ୍ଚାରଣ କରି ଆରମ୍ଭ କରନ୍ତି। ଓଂକାରଟା ବହୁତ ଗୁରୁତ୍ୱପୂର୍ଣ୍ଣ, ଓଂ ନ କହିକିରି ଯେଉଁ କାର୍ଯ୍ୟ କରାଯାଏ ସେ ସିଦ୍ଧି ହେବ ନାହିଁ, ସେହିଭଳି ଭାବରେ ତଦ୍ୱିତୀୟ ଅନଭିସନ୍ଧାୟ ଫଳଂ ଯଜ୍ଞ ତପ କ୍ରିୟା ଦାନ କ୍ରିୟା ସେ ବିବିଧା କ୍ରିୟନ୍ତି ମୁଖ୍ୟ କାଙ୍କିବି। ତତ୍ ଶବ୍ଦ ମଧ୍ୟ ବ୍ୟବହାର କରାଯାଏ, ଯଜ୍ଞ ଦାନ ତପସ୍ୟା ଆଦି କରିବା ଉଚିତ, ତତ୍ ଶବ୍ଦ ବ୍ୟବହାର କରିକିରି। ଏ ପ୍ରକାର ଦିବ୍ୟ କର୍ମାନୁଷ୍ଠାନର ଉଦ୍ଦେଶ୍ୟ ହେଲା ଭୌତିକ ବନ୍ଧନରୁ ମୁକ୍ତ ହେବା। ସେହିଭଳି ଭାବରେ ସଦ୍ଭାବେ ସାଧୁ ଭାବେ ଚ ସଦିତତ୍ ପ୍ରଯୁଜ୍ୟତେ ପ୍ରଶସ୍ତ କର୍ମଣି ତଥା ସତ୍ଶବ୍ଦ ପାର୍ଥ ଯୁଜ୍ୟତେ। ତେଣୁ ଭକ୍ତିଯୋଗର ପ୍ରଧାନ ଲକ୍ଷ୍ୟ ହେଉଛି ପରମେଶ୍ୱର, ଏବଂ ଏହା ସତ୍ ଶବ୍ଦ ଦ୍ୱାରା ନିର୍ଦ୍ଦେଶ କରାଯାଏ। ଏ କୁନ୍ତୀ ପୁତ୍ର ଯଜ୍ଞ ଦାନ ଓ ତପସ୍ୟା ପରମେଶ୍ୱରଙ୍କର ପୁଷ୍ଟି ବିଧାନ ନିମିତ୍ତ ସଦ୍ଭାବରେ ଓ ସାଧୁ ଭାବରେ କରାଯାଏ। ଯେଉଁମାନେ ଅଶ୍ରଦ୍ଧାର ସହିତ ଯେଉଁ ଯଜ୍ଞ କରନ୍ତି ବା ଦାନ କରନ୍ତି ବା ତପସ୍ୟା କରନ୍ତି, ଅସତ୍ ଯଦି ଚତୁପ୍ରୋକ୍ତ ନ ଚତୁପ୍ରୋକ୍ତ ନ ବିହ, ଏସବୁ ଅସତ୍ କାର୍ଯ୍ୟ, ଏଇଟା ଏ ଜନ୍ମରେ ବା ପର ଜନ୍ମରେ ଆମେ ଆଦୌ କିଛି ଫଳ ପ୍ରାପ୍ତ ହୋଇପାରିବା ନାହିଁ। ଏହିଭଳି ଭାବରେ ସତର ଅଧ୍ୟାୟରେ ଭଗବାନ ଏସବୁ ଶ୍ରଦ୍ଧା ବିଷୟରେ କହିକି ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିବେ। ପ୍ରଭୁପାଦ ମହାରାଜ କହନ୍ତି ପ୍ରକୃତରେ ଭଗବତ ଗୀତା ସତର ଅଧ୍ୟାୟରେ ଶେଷ ହୋଇଯାଇଛି, ଅଷ୍ଟାଦଶ ଅଧ୍ୟାୟ ହେଉଛି କେବଳ ଯାହା ସବୁ କୁହାଯାଇଛି ଆଉ ଥରେ ସେଇଟାକୁ ରିପିଟ୍ କରାଯାଇଛି।
Actually, the Bhagavad Gita was finished in 17 chapters. The 18th chapter is a supplementary summarization of the topics discussed before. As in the second chapter, a synopsis of the whole subject matter was described. Similarly, in the 18th chapter, also the summary of all instructions is given. 17 अध्यायरे सब किसी भगवत गीतार ज्ञान दिगला 18 अध्यायरे आउथर से रिपीट करा मुख्य मुख्य वस्तु एवं द्वितीय अध्याय भगवत गीतार सब किसी संक्षेप में वर्णन करा जमी न्यूज शुणुचे न्यूज प्रथम हेडलाइन डिटेल्स पुणी हेडलाइन से भगवत गीता गोटे न्यूज धर्म संवाद माव ये हूँ भगवान अर्जुन भितर संवाद न्यूज ये धर्म संवाद से भाव हेडलाइन रही प्रथम डिटेल्स पुणी हेडलाइंस अठर अध्याय से हेडलाइन आस 64 अक्षर में सब ज्ञान को देदेव सब गृहतम ज्ञान को 64 अक्षर देव भगवान ये 18 अध्याय तेना आम अल्प संक्षेप वर्णन करवा 78 श्लोक अच्छा 18 अध्याय तेणु 18 अध्याय आरंभ में कहते अर्जुन पचार प्रभु संन्यास महाबाह तत्म इच्छा वेद्यम त्याग ऋषिकेश पृथक केश निशूदन प्रभु संन्यास और त्याग ये दुईट विषय मुझे शुणापी चाहती संन्यास भितर भगवान बहुत स्थान संन्यास विषय कही तेणु भगवान को अर्जुन को तत्व जानापी चाहती तेणु भगवान तर संक्षेप उद्देश्य उत्तर देले कहे काम्यनां कर्मणां न्यासं संन्यासं कवय विदु विद्वान मैंने जानती संन्यास कहले कौन ना काम्यनां कर्मणां न्यास जो विभिन्न प्रकार कामना रही ये जो कामना नहीं सब कर्म कराग करवा तपस्या ये हूँ संन्यास कामेन कर्मणा न्यास एवं सर्वकर्म फल त्याग प्रभाव त्याग विचक्षण जो कर्मफल जो मैंने जो कर्मफल समस्त कार्य करो मैंने कर्मफल को त्याग करी तेणु त्याज दोष बदी त्याग कर्म प्राग मनुष्य यज्ञ दान तप कर्म न त्याज मत त्याग कितने जन कहती जे त्याज दोष बदित एक कर्म प्राह मनुष्य कौन है जे जो समस्त प्रकार सकाम कर्म त्याग करवा उचित सबको सकाम कर्म त्याग करेंगे आउ कत कहती मनुष्य मुनि से कहती जो यज्ञ दान तप कर्म एक त्याग करवा कथा नुह यज्ञ दान और तप कर्म तेणु भगवान कहते मोर निर्णय शुण निश्चय शुणुमे तत्र त्याग भरत सुतम त्याग ही पुरुष व्याघ्र तीव्र संप्रकृतित त्यागटा हूँ पुरुष व्याघ्र जो मैंने त्यागी से पुरुष श्रेष्ठ पुरुष से पुरुष व्याघ्र भि से कौन कौन ना यज्ञ दान तप कर्म न त्याजम कार्यम तप यज्ञ दान तपस्या केवे त्याग करने कथा नुह यज्ञ दान तपस्या पावना मनुष्य ना मनुष्य मान विद्वान जो मैंने मुनि मान पवित्र कर दिए यज्ञ दान और तप तेणु यह विषय विस्तार भाव कह तो कर्मा संगता फला कर्तव्य किमें पार्थ निश्चित मत उत्तम ये जो यज्ञ दान और तप आर फल को त्याग कर जो मैंने कर्तव्य हिसाब से करती सहीटा हूँ श्रेष्ठ भगवान कहते मोर श्रेष्ठ मत होता ये समस्त करवा कथा कई त्याग करवा कथा नुह नियत सत्व संन्यास कर्मणा उपपद्यते महातेश परित्याग तामस परिकीर्तित त्याग जो रही कौन मुहर जो मैंने त्याग करते सीटा हूँ तामस नियत जोटाक कौन अर्थ हो निर्दिष्ट कर्तव्य त्याग करवा उचित नुहे यदि मोहवशत कौन व्यक्ति निर्दिष्ट कर्तव्य त्याग करे से त्याग को तामस त्याग कहुए जो ब्राह्मण जो कर्म रही क्षेत्र कर्म रही जो त्याग करा कौन करमसिक त्याग दुख भी जो गुटाक दुख कार्य दुखर भी अर्जुन कहते प्रभु मुझे युद्ध करी ना ये दुख कहीं ग्रहण करी हत्या करी ये सब रही हूँ राजसिक अवश्य अर्जुन से तेणु बहुत लोग अच्छा कष्ट कहीं करवा त्याग करदे से राजसिक त्याग नैव त्याग फल लगे से त्याग फल प्राप्त हो पारे ना एवं कार्य मित्यव जत्कर्म नियतम प्रियत अर्जुन संगम तप्ता फल चाहिए सत्याग सत्य मत जोटा जोटा करवा कथा से कौन ताको फल को त्याग कर आसक्ति त्याग कर जो मैंने से सब कार्य करती सी हूँ सात्विक त्याग सात्विक सत्याग सात्विक मत तेणु न दृष्टि अकुशल कर्म कुशल नान सज्जते त्यागी सत्य समाविष्ट मेधाविच्छिन्न संशया। जे मैंने अशुभ कर्म को घृणा करती ना कि सत्य गुण स्थित शुभ कर्म प्रति आसक्त हमें ना से कर्म संबंध में संशयहीन अटंती अर्थात से कर्म संबंध में कौन संदेह न थाए। जमी अर्जुन युद्ध कले युद्ध सब जीव मान हत्या करथा भी भगवान उद्देश्य कर भगवान से सब कार्य कले नही देहभूत सक्यम त्यक्तुं कर्म न अशिष्ट जस्तु कर्म फल त्यागी सत्यागी अभिदेते। जड़े देह धारण करक्ति केवल कर्म नक रही पारना कि जो मैंने कर्म फल त्याग करती से त्यागी भी कह जाए। तीन प्रकार कर्म रही अनिष्ट मिष्ट मिश्रम त्रिविध कर्म फलम भवती अत्यागी नृत्य न तो सन्यासी ना क्वचित। जो मैंने त्यागी नुहति से मृत्यु पर कर्म त्रिविध फल अनिष्ट इष्ट मिश्र फल भोग करती। जो मैंने पुण्यकर्म करती पुण्यकर्म फल त्याग करना तेणु से उन्नत लोक को जीवे ये भाव कथा कि जो मैंने त्यागी सन्यासी से प्रकार कर्मफल कर्म फल भोग करती ना अर्थात कर्मफल जन सुख दुख भोग करती ना तेणु से भगवत धाम को जीवे। तेणु ये सकाल कही पंचैतानी पांचटी कारण रही सब कार्यर पंचैतानी महाभाव कारणा निबोधमे सांख्य कृतांत भक्तानी सिद्धे सर्वकर्मणाम कौन कौन से पांचटी कारण अधिष्ठान तथा कर्ता।